ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମହାରାଷ୍ଟ୍ରର ମାଓ ପ୍ରଭାବିତ ଅଞ୍ଚଳରେ ବହୁମୁଖୀ ବିକାଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷର ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ଟିକଟ ବିକ୍ରି ଆରମ୍ଭ। ବିହାର ଏବଂ କେରଳର ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ। 2024-25 ଆର୍ଥିକ ବର୍ଷରେ 196 କୋଟି କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସୂଚନା ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ମୁହାଁମୁହିଁ ହେବେ ସୋର୍ମା ହକି କ୍ଲବ ଓ ୟୁପି ରୁଦ୍ରାସ। ମହାରାଷ୍ଟ୍ର ସରକାରଙ୍କ ମାଓ ପ୍ରଭାବିତ ଅଞ୍ଚଳରେ ବହୁମୁଖୀ ବିକାଶ ସୁନିଶ୍ଚିତ କରିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ପ୍ରୟାସ ନିଶ୍ଚିତ ଭାବେ ଜୀବନଧାରଣର ସହଜତାକୁ ସୁଗମ କରିବାରେ ସହାୟକ ହେବା ସହ ଅଧିକ ପ୍ରଗତି କରିବା ପାଇଁ ପଥ ପ୍ରଦର୍ଶନ କରିବ ବୋଲି କହିଛନ୍ତି। ସେ ଗଡ଼ଚିରୋଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ଗଡ଼ଚିରୋଲିଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ନିକଟରେ 11 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଶ୍ରୀ ଫଡ଼ନାବିସ୍ କହିଥିଲେ, ଅଧିକରୁ ଅଧିକ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଥିବାରୁ ଆଗାମୀ ଦିନରେ ମହାରାଷ୍ଟ୍ର ମାଓବାଦୀ ଶୂନ୍ୟ ହେବ। ମୁଖ୍ୟମନ୍ତ୍ରୀ ଗଡ଼ଚିରୋଲି ଜିଲ୍ଲାର 32 କିଲୋମିଟର ଦୀର୍ଘ ସଡ଼କପଥ ଓ ବସ୍ ସେବା ଉଦ୍ଘାଟନ କରିଥିଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ଲାଗି ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏଥିଲାଗି ନୂଆଦିଲ୍ଲୀସ୍ଥିତ ସେନା ଭବନ, ଶାସ୍ତ୍ରୀ ଭବନ, ଯନ୍ତର୍ମନ୍ତର୍, ପ୍ରଗତି ମୈଦାନ ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ଠାରେ ଟିକେଟ୍ କାଉଣ୍ଟରମାନ ଖୋଲାଯାଇଛି। ଜନସାଧାରଣ ନିଜର ପରିଚୟପତ୍ର ଦେଖାଇ ସେଠାରୁ ଟିକେଟ୍ କିଣିପାରିବେ। ଗଣତନ୍ତ୍ର ଦିବସ ପ୍ୟାରେଡ୍ ସମାରୋହ ଲାଗି ଟିକେଟ୍ର ମୂଲ୍ୟ 20ରୁ 100 ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ବେଳେ ବିଟିଂ ରିଟ୍ରିଟ୍ ଲାଗି ଟିକେଟ୍ର ଦାମ 20 ଟଙ୍କା ରହିଛି। ଏହାଛଡ଼ା ଜନସାଧାରଣ ଏଥିଲାଗି ଉଦ୍ଦିଷ୍ଟ ୱେବ୍ସାଇଟ୍ ଆମନ୍ତ୍ରଣ .mod.gov.in ଏବଂ ଆମନ୍ତ୍ରଣ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ସିଧାସଳଖ ଟିକେଟ୍ କ୍ରୟ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ୍ ବ୍ୟବସାୟ ପାଇଁ ମୁକ୍ତ ନେଟ୍ୱର୍କ ବ୍ୟବସ୍ଥା ଓଏନ୍ଡିସି କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବା ସହ ଇ ବାଣିଜ୍ୟିକ ବ୍ୟବସ୍ଥାରେ ବିକାଶ କରିବାରେ ସହାୟକ ହେଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିକାଶ ଏବଂ ସମୃଦ୍ଧିକୁ ସୁଦୃଢ଼ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଛି। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, 2021 ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁକ୍ତ ନେଟ୍ୱର୍କ ଇ କମର୍ସ ବ୍ୟବସ୍ଥା ଦେଶରେ ଇ ବାଣିଜ୍ୟ ବ୍ୟବସ୍ଥାକୁ ସହଜ ଉପଲବ୍ଧ କରାଇଛି। ସେ କହିଛନ୍ତି, ଗତ 3 ବର୍ଷରେ ଏହି ବ୍ୟବସ୍ଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବା ଲାଗି ସକ୍ଷମ କରିବା ସହ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଦୂର କରିବାରେ ସହାୟକ ହୋଇଛି। ବିହାରର ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଆଜି କେରଳର 23ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ନୀତିନ ମଧୁକର ଜମଦାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ, ବିରୋଧୀ ଦଳ ନେତା ଭିବି ସାଥିସନ, ବାଚସ୍କତି ଏଏନ୍ ଶମ୍ସିର, ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ ଶ୍ରୀ କାର୍ଲେକର ତିରୁବନନ୍ତପୁରମ୍ ବିମାନ ବନ୍ଦରରେ ପହଞ୍ଚବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବିହାରର 42ତମ ରାଜ୍ୟପାଳ ଭାବେ ଆରିଫ ମହମ୍ମଦ ଖାନ୍ ଶପଥ ଗ୍ରହଣ କରିଛନ୍ତି। ଆଜି ପାଟନା ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଙ୍କ ସମେତ ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ ଉପସ୍ଥିତ ଥିଲେ। କେରଳର ପୂର୍ବତନ ରାଜ୍ୟପାଳ ଥିବା ଶ୍ରୀ ଖାନ୍ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସ୍ଥାନରେ ବିହାରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 2024 ବର୍ଷରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବା ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 2024-25 ଆର୍ଥିକ ବର୍ଷରେ 196 କୋଟି କାର୍ଯ୍ୟଦିବସ ସୃଷ୍ଟି କରାଯାଇ 7,491 କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଜାତୀୟ ମୋବାଇଲ୍ ନିରୀକ୍ଷଣ ସେବା, ଜିଆଇଏସ୍ ଆଧାରିତ ମହାକାଶ ଜ୍ଞାନକୌଶଳ, ଆଧାର ଦେୟ ପ୍ରଦାନ ବ୍ୟବସ୍ଥା, ଭୂ ମନରେଗା ଏବଂ ଜଳଦୂତ ଭଳି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମନରେଗା ଯୋଜନାରେ ବିଶେଷ ଉନ୍ନତି ଅଣାଯାଇପାରିଛି। ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ୍ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅଧିକ 2 କୋଟି ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦେଶରେ ବାସଗୃହ ନ ଥିବା ଗ୍ରାମୀଣ ପରିବାରଗୁଡ଼ିକୁ ବାସଗୃହ ଯୋଗାଇବାରେ ସହାୟକ ହେବ। ଅନ୍ୟପକ୍ଷରେ ଗତବର୍ଷ ଡିସେମ୍ବର 30 ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 3,33,00,000 ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ 2,68,00,000 ବାସଗୃହ ନିର୍ମାଣ ହୋଇସାରିଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ 2001 ଜନଗଣନା ଅନୁଯାୟୀ 1,62,000 ଅଧିକ ଜନବସତିକୁ ସଂଯୋଗ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ 242 ଅପହଞ୍ଚ ଇଲାକାକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଛି। ଦେଶରେ ପୂଜାସ୍ଥଳୀ ନିୟମ ଅନ୍ତର୍ଗତ କେତେକ ଘଟଣାର ବିଚାର ପାଇଁ ଦାୟର ହୋଇଥିବା ମାମଲାରେ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଉଦ୍ଦିନ ଓବେସିଙ୍କ ଦ୍ୱାରା ଆଗତ ମାମଲାକୁ ସଂଲଗ୍ନ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଅନୁଯାୟୀ କୌଣସି ପୂଜାସ୍ଥଳୀର ପରିବର୍ତ୍ତନକୁ ପ୍ରତିବନ୍ଧିତ କରାଯାଇଛି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ଓବେସିଙ୍କ ଦ୍ୱାରା ଆଗତ ଆବେଦନକୁ ପୂର୍ବ ମାମଲାଗୁଡ଼ିକ ସହିତ ଏକତ୍ର ବିଚାର କରିବା ଲାଗି ସୁପ୍ରିମକୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଇଛି। ଗତବର୍ଷ ଡିସେମ୍ବର 12 ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମାରେ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କୌଣସି ନୂଆ ଆବେଦନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାଗୁଡ଼ିକର ବିଚାର ଲାଗି ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଆସନ୍ତା 4 ମଧ୍ୟରେ ଜବାବ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ପୂଜାସ୍ଥଳୀ ଆଇନ ବିରୋଧରେ ଆଗତ ମାମଲାକୁ ନିରସ୍ତ କରିବା ଲାଗି ଆବେଦନ କରାଯାଇଥିବା ଜଣାପଡ଼ିଛି। ଦେଶର ଉତ୍ତରାଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଅଧିକାଂଶ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଭାରତୀୟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ପହଞ୍ଚିବାକୁ ଥିବା 43 ଟ୍ରେନ୍ 5 ଘଣ୍ଟା ବିଳମ୍ବରେ ଚାଲୁଛି। ଏହି ଟ୍ରେନ୍ଗୁଡ଼ିକ ମଧ୍ୟରେ ପଦ୍ମାବତୀ, କାଳିନ୍ଦୀ, ଶ୍ରମଶକ୍ତି, ମହୋବୋଧି, ଆଶ୍ରମ, ବିକ୍ରମଶିଳା ଏବଂ କୈଫିୟତ ଏକ୍ସପ୍ରେସ୍ ରହିଛି। ଯାତ୍ରୀମାନେ ଷ୍ଟେସନକୁ ଆସିବା ପୂର୍ବରୁ ଟ୍ରେନ୍ଗୁଡ଼ିକର ନିର୍ଦ୍ଧାରିତ ସମୟ ଯାଞ୍ଚ କରି ଷ୍ଟେସନରେ ପହଞ୍ଚିବା ପାଇଁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଓର୍ଲିଆନ୍ଠାରେ ଗତକାଲି ଜଣେ ବ୍ୟକ୍ତି ଜନଗହଳି ସ୍ଥାନରେ ଜାଣିଶୁଣି ଟ୍ରକ୍ ଚଢ଼ାଇଦେବାରୁ ପ୍ରାୟ 15 ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଆମେରିକାର ନ୍ୟୁୟର୍କରେ ଗତ ରାତିରେ ଏକ ନାଇଟ୍ କ୍ଲବ୍ରେ ଗୁଳିମାଡ଼ରେ 11 ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ 11 ସମୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଆଜି ସୋର୍ମା ହକି କ୍ଲବ୍ ଏବଂ ୟୁପି ରୁଦ୍ରାସ ମଧ୍ୟରେ ସନ୍ଧ୍ୟା 8:15 ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ 2-1 ଟିମ୍ ଗୋନାସିକାକୁ ପରାସ୍ତ କରିଛି। ବ୍ରିସ୍ବେନ୍ ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟର ଆଜି ସକାଳେ ଅନୁଷ୍ଠିତ ପୁରୁଷ ଡବଲ୍ସ ମ୍ୟାଚ୍ର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତର ରିତିକ ଚୌଧୁରୀ ବୋଲିପାଲି ଏବଂ ନେଦରଲ୍ୟାଣ୍ଡର ରବିନ୍ ହାସିଙ୍କ ଯୋଡ଼ି ଅଷ୍ଟ୍ରେଲିଆର ରିଙ୍କି ହିଜିକାଟା ଏବଂ ଜେସମ୍ କୁବଲ୍ଙ୍କ ଯୋଡ଼ିଠାରୁ ହାରିଯାଇଛନ୍ତି। ଅଷ୍ଟ୍ରେଲିଆ ଯୋଡ଼ି ଖେଳର 65ତମ ମିନିଟ୍ରେ 6-4, 6-2 ସେଟ୍ରେ ଏହି ମ୍ୟାଚ୍ ଜିତିଥିଲେ। ବ୍ରିସ୍ବେନ୍ ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟ ବ୍ରିସ୍ବେନ୍, କ୍ୱିନ୍ସଲ୍ୟାଣ୍ଡ, ଅଷ୍ଟ୍ରେଲିଆରେ ଆଉଟ୍ଡୋର୍ ହାର୍ଡକୋର୍ଟରେ ଖେଳାଯାଇଥାଏ। ମହାରାଷ୍ଟ୍ରର ମାଓ ପ୍ରଭାବିତ ଅଞ୍ଚଳରେ ବହୁମୁଖୀ ବିକାଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷର ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ଟିକେଟ୍ ବିକ୍ରି ଆରମ୍ଭ, ବିହାର ଏବଂ କେରଳର ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ, 2024-25 ଆର୍ଥିକ ବର୍ଷରେ 196 କୋଟି କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସୂଚନା ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ମୁହାଁମୁହିଁ ହେବେ ସୋର୍ମା ହକି କ୍ଲବ୍ ଓ ୟୁପି ରୁଦ୍ରାସ।